ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। 2026 ଖରିଫ ଋତୁ ଲାଗି ଫସ୍ଫେଟିକ୍ ଆର୍ ପଟାସିକ୍ ସାର ଉପରେ ପୁଷ୍ଟିକର ତତ୍ତ୍ୱ ଆଧାରିତ ସବ୍ସିଡି ହାରକେ ଅନୁମୋଦନ କଲେ କେନ୍ଦ୍ର ସରକାର। ଯୁବବର୍ଗଙ୍କ ଲାଗି ଆୟବା ଦଶନ୍ଧି ସୁବର୍ଣ୍ଣ ଯୁଗର ଆରମ୍ଭ କହିଲେ ମୁଖ୍ୟମନ୍ତ୍ରୀ। ଖୋର୍ଦ୍ଧା ଭୂଇଁପୁରଠାରେ 40,811 କୋଟି ଟଙ୍କାର 36 ଶିଳ୍ପ ପ୍ରକଳ୍ପର କଲେ ଶିଳାନ୍ୟାସ ଆର୍ ଶୁଭାରମ୍ଭ। ଓଡ଼ିଆ ପକ୍ଷ ପାଳନର 8 ନମ୍ବର ଦିନେ ସାରା ରାଇଜେ ହେଲା ରକ୍ତଦାନ ଶିବିର। ଆଉ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାରର ଗନ୍ତି ମନ୍ଦିର 2 ନମ୍ବର ଖେପ ଆଇଷ୍ଠାନୁ ହେଲା ମୂଲ। ଏଥର ପୁରା ଖବର। କେନ୍ଦ୍ର ସରକାର 2026 ଖରିଫ ଋତୁ ଲାଗି ଫସ୍ଫେଟିକ୍ ଆର୍ ପଟାସିକ୍ ସାର ଉପରେ ପୁଷ୍ଟିକର ତତ୍ତ୍ୱ ଆଧାରିତ ସବ୍ସିଡି ହାରକେ ଅନୁମୋଦନ କରିଛନ୍। ନୂଆଦିଲ୍ଲୀନ ଗଣମାଧ୍ୟମକୁ ସୂଚନା ଦେଇକରି ସୂଚନା ଆର୍ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, 2026 ଖରିଫ ଋତୁ ଲାଗି ପାଖାପାଖି 41,533 କୋଟି ଟଙ୍କାର ବଜେଟ୍ ଦରକାର ହେବା। ଏହି ନିଷ୍ପତ୍ତି ଚାଷୀମାନଙ୍କୁ ସବ୍ସିଡି ଠିକ୍ ଦାମ୍ ଥି ସାର ଯୋଗାବାରଟା ସୁନିଶ୍ଚିତ କରିବା ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆଜି 11 ବର୍ଷ ପୂରା କରିଛି। 2025 ଏପ୍ରିଲ 8 ତାରିଖ ଦିନ ଏତାର ଶୁଭାରମ୍ଭ ହୋଇଥିଲା। କେନ୍ଦ୍ର ସରକାରଙ୍କର ଏହି ମହତ୍ୱାକାଂକ୍ଷୀ ଯୋଜନା ଅଣୁ ଉଦ୍ୟୋଗ ଆର୍ ଯୁବ ବ୍ୟବସାୟୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଲାଗି ସେମାନଙ୍କର ଔଦ୍ୟୋଗିକ ବିକାଶ ଦିଗେ ସହାୟକ ହେଉଛି। ଯୁବବର୍ଗମାନଙ୍କର ଭିତରେ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହନ ଦେବାର୍ଥି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ବହୁତ ଲାଭଦାୟକ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ବ୍ୟକ୍ତି ବିଶେଷମାନଙ୍କୁ ଠିକ୍ ସୁଯୋଗ ଦିଆଗଲେ ସେମାନେ ଆତ୍ମନିର୍ଭର ହେବାର ସହିତ ଦେଶର ପ୍ରଗତିଥି ଉଲ୍ଲେଖନୀୟ ଅବଦାନ ଦେଇପାରିବେ ବୋଲି ଶ୍ରୀ ମୋଦି କହିଛନ୍। ଓଡ଼ିଶା ଗୋଟିଏ ସମୃଦ୍ଧି ସମ୍ପନ୍ନ ରାଜ୍ୟ ଭାବେ ସାରା ପୃଥିବୀରେ ଉଭା ହୋଇକରି ଦେଶେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଖୋର୍ଦ୍ଧା ଜିଲ୍ଲା ଭୂଇଁପୁରଠାରେ ଆଜି 40,811 କୋଟି ଟଙ୍କାର 36 ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଆର୍ ଶୁଭାରମ୍ଭ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ରାଜ୍ୟକେ ଶିଳ୍ପର କେନ୍ଦ୍ରସ୍ଥଳ କରିବା ଲାଗି ସରକାରଙ୍କ ତରଫ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଗୋଟେ ଧାରି ଶିଳ୍ପାୟନ ଲକ୍ଷ୍ୟ ଥି ରାଜ୍ୟ ଆଗକେ ବଢ଼ୁଛି। ଆୟବା ଦଶନ୍ଧି ଯୁବବର୍ଗଙ୍କ ଲାଗି ସୁବର୍ଣ୍ଣ ଯୁଗର ଆରମ୍ଭ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସମୃଦ୍ଧ ଓଡ଼ିଶା ଲକ୍ଷ୍ୟକେ ପୂରା କରିବା ଲାଗି ସରକାର ସବୁ ଜିଲ୍ଲାନ ଶିଳ୍ପ ପ୍ରକଳ୍ପ ସହିତ ରୋଜଗାର ସୁଯୋଗ ତିଆରି କରୁଛନ୍। ଆଜିର ଏହି ଶିଳାନ୍ୟାସ ଆର୍ ଶୁଭାରମ୍ଭ ଲାଗି 59,000ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ରାଜ୍ୟ ମେ ଉଦ୍ୟୋଗ ନିର୍ମାଣ କେ ଲିଏ ହର ସମ୍ଭବ ସହାୟତା ଆପ ଲୋକଙ୍କୁ ପ୍ରଦାନ କରେଗି। ମେ ହମେଶା ହମାରା ଉଦ୍ୟୋଗପତି ମିତ୍ରଙ୍କୁ କହିତା ହୁଁ, ଆପ ନିଶ୍ଚିତ ହୋକର ଓଡ଼ିଶା ମେ ଇନଭେଷ୍ଟମେଣ୍ଟ କିଜିଏ। ହମାରା ଦେଶ କା କୋଇ ବି ରାଜ୍ୟ ଜିତନା ଫେସିଲିଟି ଦେ ରହା ହେ ହମ ଉସେ କୋଇ ଜ୍ୟାଦା ଦେଙ୍ଗେ ବିଲକୁଲ କମ ନହିଁ କରେଙ୍ଗେ। ଆପ ହମାରା ଟିମ କେ ସାଥ ବାତଚିତ କର ସକତେ ହେ। ଅଗର କୋଇ ମୁସିବତ ୟା ପ୍ରୋବ୍ଲେମ ଆ ଜାଏଗା ଡାଇରେକ୍ଟ ସିଏମ କେ ସାଥ ୱାନ୍ ଟୁ ୱାନ୍ ଆପ ବି ବାତଚିତ କର ସକତେ ହେ। ଔର ଇସି ଆଧାର ପର ହମ କାମ କୁ ଆଗେ ଲେକେ ଜା ରହେ ହେ।
ନୂଆ ସରକାରର ଗଲା 21 ମାସ ଭିତରେ 2,50,000 କୋଟି ଟଙ୍କା 9 ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ ହୋଇଛି। ଚଳିତ ବଜେଟ୍ ଥି ଭିତ୍ତିଭୂମିର ବିକାଶ ଲାଗି ସରକାର 72,000 କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରିଛନ୍। ଯୁଆନ ପିଢ଼ିର ଦକ୍ଷତା ଉପରେ ସରକାର ଜୋର ଦେବାର ସହିତ ଶିଳ୍ପପତି ଆର୍ ନିବେଶକମାନଙ୍କ ଲାଗି ଗୋଟିଏ ସୁରକ୍ଷିତ ଆର୍ ଅନୁକୂଳ ପରିବେଶ ତିଆରି କରିଛନ୍ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। କାର୍ଯ୍ୟକ୍ରମଟି ଶିଳ୍ପ ଆର୍ ଦକ୍ଷତା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଆର୍ ବିଧାୟକମାନେ ଉପସ୍ଥିତ ଥିଲେ। ମହିଳା ଆର୍ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫ ସାରା ଦେଶେ ଆଇବାକାଲିଠାନୁ ପୋଷଣ ପଖୱାଡ଼ା 2026ର 8 ନମ୍ବର ସଂସ୍କରଣ ପାଳନ କରାଯିବା। ପୁଷ୍ଟିକର ଖାଇବାର ଉପରେ ଜୋର ଦେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍, ସୁପୋଷିତ ଶିଶୁ ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ ଆଏ। ଜୀବନର ପହିଲା 6 ବର୍ଷରେ ମସ୍ତିଷ୍କ ବିକାଶର ସର୍ବାଧିକୀକରଣ ଏ ବର୍ଷର ପୋଷଣ ପଖୱାଡ଼ାର ବିଷୟବସ୍ତୁ ରହିଛି। ବୈଜ୍ଞାନିକ ତଥ୍ୟ ଅନୁସାରେ ମସ୍ତିଷ୍କର 85% ନୁ ଅଧିକ ବିକାଶ 6 ବର୍ଷ ତକ ହେସି। ଏଥିଲାଗି ଯଥେଷ୍ଟ ପରିମାଣର ପୋଷଣ, ସନ୍ତୁଳିତ ଯତ୍ନ ଆର୍ ପ୍ରାରମ୍ଭିକ ଶିକ୍ଷାକେ ଜୋର ଦିଆଯାଇଛି। ପଖୱାଡ଼ା ସମିଆତି ଦେଶର ଭିନ୍ ଭିନ୍ ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ଓଡ଼ିଆ ପକ୍ଷ ପାଳନର 8 ନମ୍ବର ଦିନେ ଆଜି ରକ୍ତଦାନ ଦିବସର ଆୟୋଜନ କରାଯାଇଛି। ଏହି ଅବସରରେ ଜିଲ୍ଲା ସଦର ମହକୁମାନ ଥିବାର ମହାବିଦ୍ୟାଳୟର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆର୍ ତାର ଅଧୀନତି ଥିବାର ରକ୍ତଭଣ୍ଡାରମାନଙ୍କେ ରକ୍ତଦାନ ଶିବିରମାନ କରାଯାଇଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱେଚ୍ଛାକୃତ ରକ୍ତଦାନ କରିକରି ରାଜ୍ୟ ରକ୍ତଦାନ ଆନ୍ଦୋଳନକେ ସଫଲ କରିବା ଲାଗି ଆହ୍ୱାନ ଦେଇଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନ ରକ୍ତଦାନ ଶିବିର ଆୟୋଜିତ ହୋଇଛି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ନ ଜିଲ୍ଲା ପ୍ରଶାସନ ତରଫରୁ ହୋଇଥିବା ଶିବିରଟି ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଭାରପ୍ରାପ୍ତ କୁଳପତି ପ୍ରମୁଖ ଯୋଗ ଦେଇକରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଆର୍ ଜିଲ୍ଲା ରେଡ୍କ୍ରସ ଶାଖା ତରଫରୁ ହୋଇଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିରଟି ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଯୁବପିଢ଼ିକେ ରକ୍ତଦାନ କରିବାର ଲାଗି ପ୍ରୋତ୍ସାହିତ କରିଥିଲେ। ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ଆର୍ ପରିବାର କଲ୍ୟାଣ ବିଭାଗ ତରଫରୁ ଜିଲ୍ଲା ରକ୍ତଭଣ୍ଡାରଠାରେ ରକ୍ତଦାନ ଅଭିଯାନ ହୋଇଯାଇଛି। ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶିବିରକେ ଉଦ୍ଘାଟନ କରିଥିଲେ। ଦେବଗଡ଼ ଜିଲ୍ଲା ପ୍ରଶାସନ ଆର୍ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରନ ଥିବା ବ୍ଲଡ୍ ବ୍ୟାଙ୍କ୍ନ ରକ୍ତଦାନ ଶିବିର ହୋଇଯାଇଛି। କାର୍ଯ୍ୟକ୍ରମଟି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଅଭିଯାନର ଶୁଭାରମ୍ଭ କରିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଥିବାର ଅଳଙ୍କାରର ଗନ୍ତିମନ୍ତି ପ୍ରକ୍ରିୟା ଆଜିଠାନୁ ମୂଲ ହୋଇଛି। ଦୁଇ ନମ୍ଘର ଖେପ ଗନ୍ତି ପ୍ରକ୍ରିୟା ଆଇବା ଶନିବାର ତକ ଚାଲବା। 13 ତାରିଖ ଆଉ 16 ନୁ 18 ତାରିଖ ତକ ଏହି ଗନ୍ତି କାମ କରାଯିବା। ମହାପୁରୁମାନଙ୍କର ବାହାର ରତ୍ନଭଣ୍ଡାର ବହୁତ ମୂଲ୍ୟବାନ ରତ୍ନ ଅଳଙ୍କାର ଥିବାରୁ ସ୍ୱଚ୍ଛତା ସହିତ ଗନ୍ତି କାମ କରିବା ଲାଗି ପ୍ରଶାସନ ତରଫରୁ ନିଷ୍ପତ୍ତି ନିଆଯାଉଛି ବୋଲି ଗନ୍ତିମନ୍ତି କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍।
କିନ୍ତୁ 78 ନିଷ୍ପତ୍ତି ନିଆଯାଇଛି ଯେ କଣ ଅଛି ସେଟା ପ୍ରକାଶ କରାଯିବ ନାହିଁ, ନମ୍ବର କେତେ ଅଛି ଆମେ ପ୍ରକାଶ କରୁ, କିନ୍ତୁ ଆଶ୍ୱାସନା ଦଉଛୁ ଯାହା ବି ଅଛି ଆମେ ତାକୁ ଟିକିନିଖି ଭାବେ ତନଖି। 78 ବୋଧେ 111 78 ସୁନା ଆଇଟମ ଏବଂ 33 ଇତ୍ୟାଦି ଆଇଟମ ଅଛି ମୁଁ ଯାହା ଅବଗତ ହେଇଛି। ମୋର ଚଳନ୍ତି ଭଣ୍ଡାରରେ ସଂଖ୍ୟା ବଢିଗଲା ହୁଏ ତ ଏଠି ବଢିଥାଇ ପାରେ, କିନ୍ତୁ ଆମେ ଏପର୍ଯ୍ୟନ୍ତ ନିଶ୍ଚିତ ନୁହଁ, କାର୍ଯ୍ୟ ଆରମ୍ଭ କରୁଛୁ, ଆପଣମାନଙ୍କ ସହଯୋଗ କାମନା କରୁଛୁ, ସମଗ୍ର ଜଗନ୍ନାଥ ପ୍ରେମୀଙ୍କର ଆଶୀର୍ବାଦ କାମନା କରୁଛୁ।
ସ୍ନାନଯାତ୍ରା ଆଗନୁ ରତ୍ନଭଣ୍ଡାର ଗଣନା ଆର୍ ଯାଞ୍ଚ ପ୍ରକ୍ରିୟା ଶେଷ କରିବା ଲାଗି ସରକାରଙ୍କ ତରଫରୁ ଚେଷ୍ଟା ଜାରି ରହିଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଇ ଗଣନାକେ 1978 ତଥ୍ୟ ସାଙ୍ଗେ ମେଲ୍ କରାଯିବା, ସେଥିଲାଗି ଆଧୁନିକ ପ୍ରଣାଳୀ ଜରିଏ ଡିଜିଟାଲ୍ ଫଟୋଗ୍ରାଫି କରାଯାଇକରି ସବୁ ସମ୍ପତ୍ତି ରେକର୍ଡ ସଂରକ୍ଷଣ କରାଯିବା, ଇତାର ସହିତ ଲମ୍ବା ସମୟ ଲାଗି ସୁରକ୍ଷିତ ରଖବାର ବ୍ୟବସ୍ଥା କରାଯିବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ଆଜି ଉପରବେଲା ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗନ୍ତିମନ୍ତି କାମର ଅନୁଧ୍ୟାନ କରିବାର ଲାଗି ଯାଇଥିଲେ। ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇକରି ଗଜପତି ମହାରାଜ ପାରମ୍ପରିକ ବେଶଭୂଷାଥି ମନ୍ଦିର ଭିତରକେ ଯାଇଥିଲେ। ରାଜ୍ୟ ରାଜସ୍ୱ ସେବାକେ ଆହୁରି ବରକସ କରିବାର ଲାଗି ସରକାରଙ୍କ ତରଫରୁ 1,363 ଜଣ କନିଷ୍ଠ ରାଜସ୍ୱ ସହାୟକମାନଙ୍କୁ ସିଧାସଳଖ ନିଯୁକ୍ତି କରାଯିବା। ନିଯୁକ୍ତି ଲାଗି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବଙ୍କର ଅଧ୍ୟକ୍ଷତାଟି ଗଠିତ ହୋଇଥିବା କମିଟିର ବୈଠକଟି ନିଷ୍ପତ୍ତି ନିଆଯାଇଛି। ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଇ ବାବଦେ ଚିଠି ଲେଖିକରି ଜିଲ୍ଲାପାଳମାନଙ୍କୁ ଜଣାଇଛନ୍। ଜିଲ୍ଲାଭିତ୍ତିକ ଖାଲି ଥିବାର ପଦବୀଥି ଅନୁସୂଚିତ ଜାତି, ଜନଜାତି ଆର୍ ସାମାଜିକ ଆଉ ଶିକ୍ଷାଗତ ପଛୁଆ ବର୍ଗ ସହିତ ମହିଳା, ଦିବ୍ୟାଙ୍ଗ ଆର୍ ଖେଳାଳିମାନଙ୍କ ଲାଗି ଦରକାରୀ ସଂରକ୍ଷଣ ରଖବାର ଲାଗି ଚିଠିଟି କୁହାଯାଇଛି। ସ୍ନାତକୋତ୍ତର ପାଠ୍ୟକ୍ରମଟି ନାଁ ଲେଖା ଲାଗି ଏକକ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଆଇବା ମାସର 5 ତାରିଖନୁ ମୂଲ ହୋଇକରି 16 ତାରିଖ ତକ ଚାଲବା ବୋଲି ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ SSB ତରଫରୁ କୁହାଯାଇଛି। ଏହି ମାସର 30 ତାରିଖନୁ ଛାତ୍ରଛାତ୍ରୀମାନେ SSBOdisha.ac.in ୱେବ୍ସାଇଟ୍ରୁ ଏଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଚଳିତ ବର୍ଷର ମୌସୁମୀ ଋତୁଠି ଦେଶରେ ସ୍ୱାଭାବିକ ବର୍ଷା ହେବା ବୋଲି ଭିନ୍ ଭିନ୍ ଆନ୍ତର୍ଜାତୀୟ ପାଣିପାଗ ସଂସ୍ଥାମାନେ ଦୀର୍ଘକାଳୀନ ଆକଳନ କରିଛନ୍। ମୌସୁମୀ ମେ ମାସର 31 ତାରିଖନୁ ଜୁନ୍ ମାସର 2 ତାରିଖ ଭିତରେ କେରଳ ଛୁଇଁବା ଆର୍ ଜୁନ୍ 10 ନୁ 15 ତାରିଖ ଭିତରେ ଓଡ଼ିଶା ଛୁଇଁବା ବୋଲି ପାଣିପାଗ ସଂସ୍ଥାମାନେ ଅନୁମାନ କରିଛନ୍। ସେଆଡ଼େ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଲବୈଶାଖୀର ପ୍ରଭାବଟି ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼ ସହିତ ରାଜ୍ୟର 20 ଜିଲ୍ଲାନ ଧୋକାଗଡ଼ି ଆର୍ ବର୍ଷାର ସମ୍ଭାବନା ରହିଛି। ଝାରସୁଗୁଡ଼ା ଜିଲ୍ଲାନ ଶିଶୁ ଭିକ୍ଷାବୃତ୍ତି ସମସ୍ୟାର ସମାଧାନ ଲାଗି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାଟି ଗୋଟିଏ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଜିଲ୍ଲାନୁ ଶିଶୁ ଭିକ୍ଷାବୃତ୍ତିକେ ପୂରାପୂରି ବନ୍ଦ କରିବାର ଏହି କମିଟିର ମୁଖ୍ୟ ଉଦ୍ଦେଶ୍ୟ ଆଏ। ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଏହି ଟାସ୍କଫୋର୍ସଟି ଜିଲ୍ଲାର ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କୁ ସାମିଲ କରାଯାଇଛି। ବୈଠକଟି ଜିଲ୍ଲାପାଳ କହିଛନ୍, ଟ୍ରାଫିକ୍ ଛକ, ବସ୍ଷ୍ଟାଣ୍ଡ, ରେଲ ଷ୍ଟେସନ ଆର୍ ସର୍ବସାଧାରଣ ଜାଗାମାନଙ୍କେ ଛୁଆମାନଙ୍କୁ ଚିହ୍ନଟ କରିକରି ସେମାନଙ୍କୁ ଉଦ୍ଧାର କରାଯିବା, ସେମାନଙ୍କୁ ଶିଶୁ ଯତ୍ନ କେନ୍ଦ୍ର ନ ରଖାଯାଇକରି ଶିକ୍ଷା, ସ୍ୱାସ୍ଥ୍ୟ ଆର୍ ଦରକାରୀ କାଉନ୍ସେଲିଂ ଦିଆଯିବା, ଶିଶୁମାନଙ୍କର ଅଧିକାରକେ ସୁରକ୍ଷା ଦେବାର ଲାଗି ପୁଲିସ୍ ଆର୍ ଶିଶୁ ସୁରକ୍ଷା ୟୁନିଟ୍ ମିଳିତ ଭାବେ କାମ କରିବାରକେ ସେ ପରାମର୍ଶ ଦେଇଛନ୍। 2026 खरीफ ऋतु लागि फस्फेटिक आर पोटासिक सार उपरे पुष्टिकर तत्व आधारित सब्सिडि हारके अनुमोदन कले केन्द्र सरकार। युवबर्गको लागि आइबा दशन्धि सुवर्ण जुगर आरम्भ कहिले मुख्यमन्त्री। ओडिया पक्ष पालनर 8 नम्बर दिने सारा राइजे हेला रक्तदान शिविर आर पुरी श्रीमन्दिर रत्नभण्डार अलङ्कार गन्ती मन्दिर 2 नम्बर खेप आष्टानु हेला मूल। आज आञ्चलिक खबर इन शेष हेला जुहार।